ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଦେଶର ଚତୁର୍ଥ ପର୍ଯ୍ୟାୟ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଚାଲିଛି ମତଦାନ। ଦିନ ଗୋଟାଏ ସୁଦ୍ଧା 49.3% ହୋଇଛି ମତଦାନ। ସିବିଏସ୍ଇ ପରିଚାଳିତ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ। ଦ୍ୱାଦଶରେ ପାସ୍ ହାର 87.98%। ଆସନ୍ତା ଏକ ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀ ଏବଂ କଂଗ୍ରେସ ଦଳର ବରିଷ୍ଠ ନେତାମାନେ ଓଡ଼ିଶାରେ କରିବେ ପ୍ରଚାର। ଏବଂ କାଳବୈଶାଖୀର ପ୍ରଭାବରେ ହ୍ରାସ ପାଇଛି ତାପମାତ୍ରା, ଶୁକ୍ରବାରଠାରୁ ପାଗ ବଦଳିବା ନେଇ ସୂଚନା। ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି 9 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 96 ଲୋକସଭା ଆସନରେ ମତଦାନ ହେଉଛି। ଆନ୍ଧ୍ରପ୍ରଦେଶର 25, ତେଲେଙ୍ଗାନାର 17, ଉତ୍ତରପ୍ରଦେଶର 13, ମହାରାଷ୍ଟ୍ରର 11, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର 8 ଲେଖାଏଁ ଆସନ, ବିହାରର 5, ଝାଡ଼ଖଣ୍ଡ ଓ ଓଡ଼ିଶାର 4 ଲେଖାଏଁ ଆସନ ସହ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରର ଗୋଟିଏ ଆସନରେ ମତଦାନ ସକାଳ 7 ଆରମ୍ଭ ହୋଇଛି। ଆଜିର ନିର୍ବାଚନରେ 96 ଲୋକସଭା ଆସନ ପରିସରର 17.70 କୋଟି ଅଧିକ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଏହି ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମୋଟ 1717 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଅଧିକରୁ ଅଧିକ ମତଦାତାଙ୍କୁ ସୁଯୋଗ ଦେବା ଲାଗି ମତଦାନ ସମୟ 1 ଘଣ୍ଟା ବୃଦ୍ଧି କରାଯାଇଛି। ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର 9 ଜିଲ୍ଲାର ଭୋଟରମାନେ ଆଜି ସକାଳ 7 ବିଭିନ୍ନ ଭୋଟ୍ କେନ୍ଦ୍ରଗୁଡ଼ିକରେ ମତଦାନ କରୁଛନ୍ତି। 4 ଲୋକସଭା ଆସନ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏହି ଆସନ ଅନ୍ତର୍ଗତ 28 ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଛି। ଏହି ପର୍ଯ୍ୟାୟରେ ମୋଟ 243 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ 62,87,222 ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଚାଲନ୍ତୁ ଶୁଣିବା ବିଭିନ୍ନ ସ୍ଥାନଗୁଡ଼ିକରୁ ଆମକୁ ମିଳିଥିବା ମତଦାନ ସମ୍ପର୍କିତ ଏକ ରିପୋର୍ଟ।
ଓଡ଼ିଶାର 4 ଲୋକସଭା ଆସନ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏହି ଆସନ ଅନ୍ତର୍ଗତ 28 ବିଧାନସଭା ଆସନ ପାଇଁ ମତଦାନ ହେଉଛି। କୋରାପୁଟ ଜିଲ୍ଲାର ଗୋଟିଏ ଲୋକସଭା ଅଧୀନରେ 5 ବିଧାନସଭା ଆସନ ଜୟପୁର, କୋରାପୁଟ, କୋଟପାଡ, ପଟାଙ୍ଗୀ ଓ ଲକ୍ଷ୍ମୀପୁର ରହିଛି। ଜିଲ୍ଲାର ସମସ୍ତ 1,159 ବୁଥ୍ ମଧ୍ୟରୁ 145 ସମ୍ଭେଦନଶୀଳ ଓ 117 ସଖୀ ବୁଥ୍ରେ ଭୋଟରମାନେ ମତାଧିକାର ସାବ୍ୟସ୍ତ କରୁଛନ୍ତି। ଜିଲ୍ଲାରେ ଆଜି ସକାଳ 7 ମତଦାନ ଆରମ୍ଭ ହୋଇଛି। ଜିଲ୍ଲାରେ ପ୍ରାୟ 1,159 ମତଦାନ କେନ୍ଦ୍ର ରହିଛି। 9,77,245 ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ମାଓପ୍ରବଣ ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର, ବୈପାରିଗୁଡ଼ା, ପଟାଙ୍ଗୀ ଆଦି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତେବେ ଜୟପୁର ବିଧାନସଭା କ୍ଷେତ୍ରକୁ ଛାଡ଼ି ବାକି କୋଟପାଡ, ଲକ୍ଷ୍ମୀପୁର, ପଟାଙ୍ଗୀ ଓ କୋରାପୁଟ ବିଧାନସଭା କ୍ଷେତ୍ରରେ ଦିନ 4 ବେଳେ ମତଦାନ ସମାପ୍ତ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟରମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ମତଦାତାଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ଭୋଟରମାନେ ଧାଡ଼ି ବାନ୍ଧି ଛିଡ଼ା ହୋଇ ଭୋଟ୍ ଦେଉଛନ୍ତି। ପ୍ରଶାସନ ତରଫରୁ ଭୋଟରଙ୍କ ସୁବିଧା ପାଇଁ ପାନୀୟ ଜଳ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଛତ୍ରପୁରର 117 ଏବଂ 118 ସଖୀ ବୁଥ୍ ସରକାରୀ ବାଳିକା ବିଦ୍ୟାଳୟରେ ମତଦାନ ପାଇଁ ପରିବେଶ ଅନୁକୂଳ ରହିଛି। କଳାହାଣ୍ଡି ଜିଲ୍ଲାରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଗୋଟିଏ ଲୋକସଭା ଓ 7 ବିଧାନସଭା ଆସନ ପାଇଁ ସକାଳ 7 ମତଦାନ ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରରେ ମତଦାତାଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ମତଦାନ ପାଇଁ ପାଗ ଅନୁକୂଳ ଥିବାରୁ ସକାଳୁ ଆଗ୍ରହର ସହ ଭୋଟ୍ ଦେବା ପାଇଁ ମତଦାତାମାନେ ଆସୁଥିବା ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲାରେ ମୋଟ 1,412 ବୁଥ୍ ଥିବାବେଳେ 140 ସମ୍ଭେଦନଶୀଳ ବୁଥ୍ ରହିଛି। ଏହି ବୁଥ୍ଗୁଡ଼ିକରେ ୱେବ୍କାଷ୍ଟ ବ୍ୟବସ୍ଥା କରାଯାଇଛି। ନୂଆପଡ଼ା ଜିଲ୍ଲାରେ ନିର୍ବାଚନ ପାଇଁ ବ୍ୟାପକ ଉତ୍ସାହିତ ହୋଇଛନ୍ତି ଭୋଟରମାନେ। ନିଜ ମତାଧିକାର ସାବ୍ୟସ୍ତ ପାଇଁ ମତଦାନ କେନ୍ଦ୍ରରେ ଲମ୍ବା ଧାଡ଼ି ବାନ୍ଧିଛନ୍ତି। ମହିଳା ଭୋଟର ବ୍ୟାପକ ହାରରେ ମତ ସାବ୍ୟସ୍ତ କରିଥିବାବେଳେ ପୁରୁଷ ଭୋଟରମାନେ ମଧ୍ୟ ନିଜ ମତ ସାବ୍ୟସ୍ତ କରୁଛନ୍ତି। 28,275 ଜଣ ପୁରୁଷ ଭୋଟର ମତ ଦେଇଥିବାବେଳେ ମହିଳାମାନେ ଭୋଟ୍ ଦେଇଥିବା ଜଣାପଡ଼ିଛି। 36,924 ଜଣ ମହିଳା ଭୋଟର ନିଜ ମତ ସାବ୍ୟସ୍ତ କରିଛନ୍ତି।
ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ରାଜ୍ୟ ପ୍ରଶାସନ ଓ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ପରେ ଖୋର୍ଦ୍ଧା ଜିଲ୍ଲାରେ ନିର୍ବାଚନ ପ୍ରଚାର ଜୋର ଧରିବାରେ ଲାଗିଛି। ଜିଲ୍ଲାରେ 8 ବିଧାନସଭା ଓ ଭୁବନେଶ୍ୱର ଲୋକସଭା କ୍ଷେତ୍ର ରହିଛି। 3 ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ରାଜନୈତିକ ପ୍ରସ୍ତୁତି ଏବଂ ପ୍ରଚାର ଚାଲିଛି। ନିର୍ବାଚନ ସମ୍ପର୍କିତ ତଥ୍ୟକୁ ନେଇ ଆମ ଖୋର୍ଦ୍ଧା ସମ୍ଭାଦଦାତା ଶୁଭ୍ର ରଞ୍ଜନ ଦାସଙ୍କ ରିପୋର୍ଟ।
ଖୋର୍ଦ୍ଧା ଜିଲ୍ଲାରେ ନିର୍ବାଚନ ପ୍ରଚାର ଜୋର ଧରିବାରେ ଲାଗିଛି। ଜିଲ୍ଲାରେ 8ଟି ବିଧାନସଭା ଓ ଭୁବନେଶ୍ୱର ଲୋକସଭା କ୍ଷେତ୍ର ରହିଛି। ଖୋର୍ଦ୍ଧା ଜିଲ୍ଲାରେ ରାଜଧାନୀ ଭୁବନେଶ୍ୱର ରହିଥିବା ଯୋଗୁଁ ଖୋର୍ଦ୍ଧା ବିଧାନସଭା ଆସନର ଗୁରୁତ୍ୱ ମଧ୍ୟ ରହିଛି। ଏହି ନିର୍ବାଚନ ମଣ୍ଡଳୀରେ 2,49,003 ଜଣ ମତଦାତା ରହିଛନ୍ତି। ଏଠାରେ ବିଜେପି ପକ୍ଷରୁ ପ୍ରଶାନ୍ତ କୁମାର ଜଗଦେବ ଓ ବିଜେଡି ପକ୍ଷରୁ ରାଜେନ୍ଦ୍ର କୁମାର ସାହୁ ଏବଂ କଂଗ୍ରେସ ପକ୍ଷରୁ ସୋନାଲି ସାହୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ଜଟଣୀ ନିର୍ବାଚନ ମଣ୍ଡଳୀରେ 2,46,271 ଜଣ ମତଦାତା ରହିଥିବା ବେଳେ ଏଠାରେ ବିଜେପି ପକ୍ଷରୁ ବିଶ୍ୱରଞ୍ଜନ ବଡ଼ଜେନା ଓ ବିଜେଡିରୁ ବିଭୂତି ଭୂଷଣ ବଳବନ୍ତରାୟ ଏବଂ କଂଗ୍ରେସରୁ ସନ୍ତୋଷ ଜେନା ଲଢୁଛନ୍ତି। ବେଗୁନିଆ ବଲଗଡ଼ ନିର୍ବାଚନ ମଣ୍ଡଳୀରେ 2,19,064 ଜଣ ମତଦାତା ରହିଛନ୍ତି। ଏଠାରେ କଂଗ୍ରେସ ପକ୍ଷରୁ ପୃଥ୍ୱୀବଲ ପଟ୍ଟନାୟକ, ବିଜେଡି ପକ୍ଷରୁ ପ୍ରଦୀପ କୁମାର ସାହୁ ଏବଂ ବିଜେପି ପକ୍ଷରୁ ପ୍ରକାଶ ରଣବିଜୁଳି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ବର୍ତ୍ତମାନ ଏହିସବୁ ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀମାନେ ସେମାନଙ୍କର ନିର୍ବାଚନ ପ୍ରଚାର ଆରମ୍ଭ କରିବା ଲାଗିଲେଣି। ଘର ଘର ବୁଲି ଭୋଟରମାନଙ୍କୁ ସେମାନଙ୍କ ସପକ୍ଷରେ ଭୋଟ ପାଇଁ ନିବେଦନ କରିବା ସହ ପଥପ୍ରାନ୍ତ ସଭା ମାଇକ୍ ମାଧ୍ୟମରେ ଭୋଟରମାନଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରୟାସ କରୁଛନ୍ତି।
ସମ୍ପୂର୍ଣ୍ଣ ଉତ୍ସାହ ମଧ୍ୟରେ ଓଡ଼ିଶା ଭୋଟ୍ ଦେଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ମତଦାନ ହେଉଥିବା 4 ସଂସଦୀୟ କ୍ଷେତ୍ରରେ 7,303 ମତଦାନ କେନ୍ଦ୍ରରେ ଲୋକେ ମତଦାନ କରୁଛନ୍ତି। ଦିନ ଗୋଟାଏ ସୁଦ୍ଧା 39.3% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେଉଁ ଯେଉଁ ସ୍ଥାନରେ ଇଭିଏମ୍ରେ ତ୍ରୁଟି ଦେଖାଦେଇଛି ସବୁ ସ୍ଥାନରେ ତୁରନ୍ତ 30 ମିନିଟ୍ ମଧ୍ୟରେ ଅତିରିକ୍ତ ଇଭିଏମ୍ର ବ୍ୟବସ୍ଥା କରାଯାଉଛି। ତେଣୁ ବ୍ୟସ୍ତ ନ ହୋଇ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ମତଦାନ କରିବା ପାଇଁ ଶ୍ରୀ ଧଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ସାଧାରଣ ନିର୍ବାଚନ 2019 ବିଏସ୍ଏଫ୍ କ୍ୟାମ୍ପରେ ମତଦାନ କରିଥିବା ଲୋକେ ଏଥର ନିଜ ନିଜ ବୁଥ୍ରେ ମତଦାନ କରୁଥିବା ସେ କହିଛନ୍ତି। ରାଜ୍ୟ ପୁଲିସ୍ ନୋଡାଲ ଅଧିକାରୀ ସଞ୍ଜୟ କୁମାର ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଚାଲିଥିବା ନେଇ ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପରିଚାଳିତ 10ମ ଓ 12ମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। 12ମ ଶ୍ରେଣୀରେ 87.98% କୃତକାର୍ଯ୍ୟ ହୋଇଛନ୍ତି। ଅପରପକ୍ଷରେ 10ମ ଶ୍ରେଣୀରେ ଝିଅମାନଙ୍କ ପାସ୍ ହାର ସଂଖ୍ୟା 94.75 ଥିବାବେଳେ ପୁଅମାନଙ୍କର ପାସ୍ ହାର ସଂଖ୍ୟା 92.71% ରହିଛି। ଛାତ୍ରଛାତ୍ରୀମାନେ cbse.gov.in, cbse.nic.in ଏବଂ cbseresults.nic.inରେ ପରୀକ୍ଷାଫଳ ଦେଖିପାରିବେ। ଚଳିତ ବର୍ଷ ଦେଶରେ ପ୍ରାୟ 39 ଲକ୍ଷରୁ ଉର୍ଦ୍ଧ୍ୱ ଉଭୟ 10ମ ଏବଂ 12ମ ଶ୍ରେଣୀର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ସିବିଏସ୍ଇ ପକ୍ଷରୁ ମେରିଟ୍ ଲିଷ୍ଟ ପ୍ରକାଶ ପାଇନାହିଁ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 20 ତାରିଖରେ ଓଡ଼ିଶା ଆସି ପୁରୀ, କଟକ ଓ ଅନୁଗୁଳରେ ଦଳ ପକ୍ଷରୁ ଜନସଭାକୁ ସମ୍ବୋଧନ କରିବେ। ଏହାଛଡ଼ା ପୁରୀରେ ଏକ ରୋଡ୍ ଶୋ'ରେ ଭାଗ ନେବେ ବୋଲି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା 15 ତାରିଖରେ ରାଉରକେଲା, ସୋରଡ଼ା ଓ କଣ୍ଟାବାଞ୍ଜିରେ ସାଧାରଣ ସଭାରେ ଉଦ୍ବୋଧନ ଦେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଅନୁରୂପ ଭାବେ ଆସନ୍ତା 17 ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ସୁନ୍ଦରଗଡ଼, ହିଞ୍ଜିଳି ଏବଂ ପଦ୍ମପୁରଠାରେ ଆୟୋଜିତ ନିର୍ବାଚନ ସଭାରେ ଯୋଗଦେବେ। ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆସନ୍ତା ଗୁରୁବାର ଦିନ ଓଡ଼ିଶା ଗସ୍ତରେ ଆସି ଦଳର ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯୋଗଦେବେ ବୋଲି ଦଳର ବରିଷ୍ଠ ନେତା ତଥା କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ କୁମାର କହିଛନ୍ତି। କନ୍ଧମାଳରେ ଏକ ଜନସଭାକୁ ଶ୍ରୀ ଖଡ୍ଗେ ସମ୍ବୋଧନ କରିବେ ଏବଂ ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସି ବଲାଙ୍ଗୀରରେ ଏକ ଜନସଭାକୁ ସମ୍ବୋଧନ କରିବେ ବୋଲି ଦଳୀୟ ରାଜ୍ୟ ପ୍ରଭାରୀ ଅଜୟ କୁମାର କହିଛନ୍ତି। ଝାରସୁଗୁଡ଼ାରେ ହେବାକୁ ଥିବା ନିର୍ବାଚନ ପାଇଁ ନିୟୋଜିତ ମାଇକ୍ରୋ ପର୍ଯ୍ୟବେକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସାଧାରଣ ପର୍ଯ୍ୟବେକ୍ଷକ ଜେ ମଞ୍ଜୁନାଥ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିର୍ବାଚନରେ ମାଇକ୍ରୋ ଅବ୍ଜର୍ଭରମାନଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ସୂଚାଇବା ସହ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ପୋଲିଂ ବୁଥ୍ରେ ରାମ୍ପ, ପାନୀୟ ଜଳ, ବିଦ୍ୟୁତ୍, ଶୌଚାଳୟ ଆଦି ବ୍ୟବସ୍ଥା ଓ ମକ୍ ପୁଲିଂ ବ୍ୟବସ୍ଥା ଆଦି ବିଭିନ୍ନ ନିର୍ଦ୍ଦେଶିକା ଠିକ୍ ଭାବରେ କାର୍ଯ୍ୟକାରୀ କରାଯାଇଛି କି ନାହିଁ ଏସବୁର ସଠିକ୍ ଅନୁଧ୍ୟାନ ସମ୍ପର୍କରେ ସେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପାଣିପାଗ କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଆଉ 4 ଦିନ ପର୍ଯ୍ୟନ୍ତ ଏହିଭଳି କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। 17 ତାରିଖ ପରେ ପାଗରେ ପରିବର୍ତ୍ତନ ହେବା ନେଇ ପୂର୍ବାନୁମାନ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି। ସମ୍ଭଲପୁର ଜିଲ୍ଲାର ରେଢ଼ାଖୋଲରେ ସର୍ବାଧିକ 77 ମିଲିମିଟର ବର୍ଷା ରେକର୍ଡ ହୋଇଛି। ଦେଶର ଚତୁର୍ଥ ପର୍ଯ୍ୟାୟ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଚାଲିଛି ମତଦାନ। ଦିନ ଗୋଟାଏ ସୁଦ୍ଧା 39.3% ହୋଇଛି ମତଦାନ। ସିବିଏସ୍ଇ ପରିଚାଳିତ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ। ଦ୍ୱାଦଶରେ ପାସ୍ ହାର 87.98%। ଆସନ୍ତା ଏକ ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀ ଏବଂ କଂଗ୍ରେସ ଦଳର ବରିଷ୍ଠ ନେତାମାନେ ଓଡ଼ିଶାରେ କରିବେ ପ୍ରଚାର ଏବଂ କାଳବୈଶାଖୀର ପ୍ରଭାବରେ ହ୍ରାସ ପାଇଛି ତାପମାତ୍ରା। ଶୁକ୍ରବାରଠାରୁ ପାଗ ବଦଳିବା ନେଇ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।